ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର, ପହିଲା ମୁଖ୍ୟ ଖବର। ଲୋକସଭା ନିର୍ବାଚନର ଦୁଇ ନମ୍ଘର କ୍ଷେପେ ଆଇଜ 88 ଆସନ୍ତି ହେଇଛେ ଭୋଟ। ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଆର୍ ଆସ୍କା ସଂସଦୀୟ କ୍ଷେତ୍ର ସହିତ 35 ବିଧାନସଭା ଆସନର ଭୋଟ୍ ଲାଗି ବାହାରିଲା ବିଜ୍ଞପ୍ତି। ନିର୍ବାଚନ ପ୍ରକ୍ରିୟା ଭିଭିପାଟ୍ ଯାଞ୍ଚ ଆବେଦନକେ ଖାରଜ କଲେ ସୁପ୍ରିମକୋର୍ଟ। ଆଉ ରାଇଜେ ଆଇବା 4 ଦିନ ତକ ଜାରି ରହିବା ତାତି, ସତର୍କ କଲା ପାଣିପାଗ ବିଭାଗ। ଲୋକସଭା ନିର୍ବାଚନର ଦୁଇ ନମ୍ଘର ଖେପ୍ ଭୋଟ୍ ଆଇଜ ହୋଇଯାଇଛେ। ଆଜି ସକାଳର 7 13 ରାଜ୍ୟର 88 ଆସନ ଲାଗି ମତଦାନ ହୋଇଥିଲା। କେରଳର ସବୁ 20 ଲୋକସଭା ଆସନ ସହିତ କର୍ଣ୍ଣାଟକର 14, ରାଜସ୍ଥାନର 13, ମହାରାଷ୍ଟ୍ର ଆର୍ ଉତ୍ତରପ୍ରଦେଶର 8 ଲେଖା, ମଧ୍ୟପ୍ରଦେଶର 7, ଆସାମ ଆର୍ ବିହାରର 5 ଲେଖା, ଛତିଶଗଡ଼ ଆର୍ ପଶ୍ଚିମବଙ୍ଗର 3 ଲେଖା, ମଣିପୁର, ତ୍ରିପୁରା ଆଉ ଜାମ୍ମୁ କାଶ୍ମୀରର 1 ଲେଖା ଆସନ୍ତି ଶାନ୍ତି ଶୃଙ୍ଖଳା ଆର୍ କଡ଼ା ସୁରକ୍ଷା ଭିତରେ ମତଦାନ ହୋଇଥିଲା। ରାଇଜେ ଦୁଇ ନମ୍ଘର ଖେପ୍ ଭୋଟ୍ ଲାଗି ନିର୍ବାଚନ ଆୟୋଗଙ୍କ ତରଫୁ ଆଜି ବିଜ୍ଞପ୍ତି ବାହାରିଛେ। ଏତାର ସହିତ ଆଜିଠାନୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଭିଲ୍ ମୂଲ ହୋଇଛେ। ଏହି କ୍ଷେପେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଆର୍ ଆସ୍କା ସଂସଦୀୟ କ୍ଷେତ୍ର ଆଉ ଇତାର ଅଧୀନତି ଥିବା 35 ବିଧାନସଭା ଆସନ ଲାଗି ମେ 20 ଦିନ ଭୋଟ୍ ହେବା। ମେ 3 ତକ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ମେ 4 ଦିନ ନାମାଙ୍କନ ପତ୍ର ଯାଞ୍ଚ ହେବା। ସେନ୍ତା ମେ 6 ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରବା। ସେଆଡ଼େ ରାଜ୍ୟର 3 ଖେପ୍ ଭୋଟ୍ ଲାଗି ଇମାସର 29 ଦିନ ବିଜ୍ଞପ୍ତି ବାହାରବା। ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଆର୍ ଭୁବନେଶ୍ୱର ଲୋକସଭା ଆସନ ଆର୍ ତାର ଅଧୀନତି ଥିବା ବିଧାନସଭା ଆସନମାନଙ୍କ ଲାଗି ମେ 25 ଦିନ ଭୋଟ୍ ହେବା। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆଇବା 28 ରବିବାର ଦିନ ଦିନିକିଆ ଓଡ଼ିଶା ଗସ୍ତି ଆସିବେ ବୋଲି ବିଜେପି ଆଘର ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକମାନଙ୍କୁ କହିଛନ୍ତି। ଦିନିକିଆ କାର୍ଯ୍ୟକ୍ରମଟି ଶ୍ରୀ ନଡ୍ଡା ନବରଙ୍ଗପୁର ଆର୍ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଗସ୍ତ କରି ନିର୍ବାଚନୀ ସଭାଥି ଯୋଗଦେବେ। ସେ ପହିଲା ବ୍ରହ୍ମପୁର ଆର୍ ପଛେ ନବରଙ୍ଗପୁର ଗସ୍ତି ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। 2023-24 ଆର୍ଥିକ ବର୍ଷ ଲାଗି ସରକାରୀ ଅନୁଦାନ ପାଉଥିବା ଶିକ୍ଷାନୁଷ୍ଠାନ କର୍ମଚାରୀମାନଙ୍କର ଭବିଷ୍ୟନିଧି ପାଣ୍ଠି ଇ ଏକାଉଣ୍ଟ ସ୍ଲିପ୍ ଦେବାର ବ୍ୟବସ୍ଥା ଶୁଭାରମ୍ଭ ହୋଇଛି। ଏଥି ରାଜ୍ୟର 46,214 ଜଣ ସରକାରୀ ଅନୁଦାନ ପାଉଥିବା ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ଲାଭ ପାଇପାରିବେ। ଏହି ଅବସରରେ ଲେଖା ନିୟନ୍ତ୍ରକ ଅଶୋକ କୁମାର ମହାନ୍ତିଙ୍କର ଅଧ୍ୟକ୍ଷତାଟି ଭୁବନେଶ୍ୱରନ ହୋଇଥିବା କାର୍ଯ୍ୟକ୍ରମଟି ଅତିରିକ୍ତ ଲେଖା ନିୟନ୍ତ୍ରକ ଦିବାରାଣୀ ଦୋରା ଆର୍ ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପ ଲାଗି ସର୍ଭେ କାମ ମୂଲ ହୋଇଛେ। ବାଣୀବିହାର ଛକନୁ ଶିଶୁଭବନ ଛକ ଆଉ ଜନପଥନ ସର୍ଭେ କରାଯାଉଛେ। ରାସ୍ତା ନଥିବା ଗଛ ଆର୍ ବିଜୁଳି ଖମ୍ଭାମାନଙ୍କେ ନଜରଥି ରଖିକରି ଇ ସର୍ଭେ କରାଯାଉଛେ। ରାଜ୍ୟ ସରକାରଙ୍କ ତରଫୁ ମେଟ୍ରୋ ପ୍ରକଳ୍ପକେ ଆଇବା 4 ଭିତରେ କାର୍ଯ୍ୟକ୍ଷମ କରିବାର ଲାଗି ଲକ୍ଷ୍ୟ ରଖାଯାଇଛେ। ପହିଲା କ୍ଷେପେ ଭୁବନେଶ୍ୱର ବିମାନ ବନ୍ଦରନୁ କଟକର ତ୍ରିଶୁଲିଆ ତକ 26 କିଲୋମିଟର ମେଟ୍ରୋ ଟ୍ରେନ୍ ଚାଲିବାର ଲାଗି ଟେଣ୍ଡର ଆହ୍ୱାନ କରାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛେ। 6,225 କୋଟି ଖର୍ଚ୍ଚାଥି ତିଆରି ହେବାରକେ ଥିବା ଏହି ମେଟ୍ରୋ ରେଲ୍ ପ୍ରକଳ୍ପ ଲାଗି ରାଜ୍ୟ ସରକାର ସବୁ ଖର୍ଚ୍ଚା କରିବେ। କ୍ୟାପିଟାଲ ହସ୍କିଟାଲନୁ ବାପୁଜୀନଗର, ଭୁବନେଶ୍ୱର ରେଲ୍ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର ବାଟେ ଆଚାର୍ଯ୍ୟ ବିହାର ଛକ ତକ ପାଖାପାଖି 7 କିଲୋମିଟର ଲାଗି ପହିଲା କ୍ଷେପେ 668 କୋଟି ଟେଣ୍ଡର ଡକାଇଛେ। ସେଆଡ଼େ ବାରଙ୍ଗ ଇଲାକାର ରତାଗଡ଼ନ ମେଟ୍ରୋ ରେଲ୍ର କେନ୍ଦ୍ରୀୟ ଡିପୋ ଲାଗି 40 ଏକର ଜମିଥି କାମ ମୂଲ ହୋଇଛେ। ନୂଆ ଓଡ଼ିଶା ଗଠନର ଅନ୍ୟତମ କର୍ଣ୍ଣଧାର ଆଉ ଓଡ଼ିଶାର ପହିଲା ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କର ଆଜି 133 ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏହି ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗା, ଦକ୍ଷିଣ ଓଡ଼ିଶା ଆଉ ଭୁବନେଶ୍ୱରର ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସ୍କୃତିଚାରଣ କରିକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମଟି କହିଛନ୍ତି ଯେ ରାଜ୍ୟର ବିକାଶ ସହିତ ଲୋକର କଲ୍ୟାଣ, ଶିକ୍ଷା ଆଉ ସାହିତ୍ୟର ଉନ୍ନତି ଲାଗି ମହାରାଜା ଗଜପତିଙ୍କର ଅବଦାନର ତୁଳନା ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନିର୍ବାଚନ ଇଭିଏମ୍ ଆର୍ ଭିଭିପାଟ୍କେ ନେଇକରି ସୁପ୍ରିମକୋର୍ଟ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍। ଭିଭିପାଟ୍ ଯାଞ୍ଚ ବାବଦେ ସବୁ ଆବେଦନକେ ଅଦାଲତ ଖାରଜ କରିବା ସହିତ ବେଲେଟ୍ ପେପର ଥି ମତଦାନ ଆବେଦନକେ ଭିଲ୍ ଖାରଜ କରିଛନ୍। ଇଭିଏମ୍ଟି ହିଁ ମତଦାନ ହେବା ବୋଲି କୋର୍ଟ ସ୍ୱଷ୍ଟ କରିଛନ୍। ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଆର୍ ବିଚାରପତି ଜଷ୍ଟିସ୍ ଦୀପାଙ୍କର ଦତ୍ତାଙ୍କୁ ନେଇକରି ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଭୋଟ୍ ଦେବାନୁ 45 ଦିନ ତକ୍ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରହିବା। ଅଦାଲତ ତାଙ୍କ ରାୟଥି ଆହୁରି କହିଛନ୍ତି ଯେ ନିର୍ବାଚନ ଫଳାଫଲ ଘୋଷଣା ହେବାର 7 ଦିନ ଭିତରେ ପ୍ରାର୍ଥୀ ଫେରଘାଏ ଯାଞ୍ଚ କରିବା ଲାଗି ଦାବି କରିପାରିବେ। ଏତାର ଛଡ଼ା ଇଭିଏମ୍ ଆଉ ଭିଭିପାଟ୍ ବ୍ୟବହାର ହୋଇଥିବା ମାଇକ୍ରୋ କଣ୍ଟ୍ରୋଲର ମେମୋରି ଯାଞ୍ଚ କରାଯାଇପାରବା। ଆବେଦନକାରୀ ପ୍ରାର୍ଥୀଙ୍କୁ ଇ ଅନୁସନ୍ଧାନ ଲାଗି ଖର୍ଚ୍ଚା ଦେବାରକେ ପଡ଼ବା। ଯଦି ଇଟା ଭୁଲ ପ୍ରମାଣିତ ହେବା ବେଲେ ଟଙ୍କା ଫେରାଇ ଦିଆଯିବା ବୋଲି ଅଦାଲତ ତାଙ୍କ ରାୟଥି କହିଛନ୍। ସମ୍ଭଲପୁର ଜିଲ୍ଲା ନ ଆଇବା ମେ 25 ତାରିଖ ଦିନ ସାଧାରଣ ନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ତରଫ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲାର ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ଷ୍ଟ୍ରଙ୍ଗରୁମ୍ମାନଙ୍କେ ଇଭିଏମ୍ ମେସିନ୍ ପହଞ୍ଚି ସାରିଛେ ବୋଲି ଖବର ମିଳିଛେ। ପୁଲିଂ ଷ୍ଟେସନମାନଙ୍କେ ସବୁ ପ୍ରକାର ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ନିଜେ ତଦାରଖ କରୁଛନ୍। ଭୋଟକାନ୍ଥି ନିୟୋଜିତ ଥିବା ଅଧିକାରୀମାନଙ୍କର ପହିଲା ଖେପ ତାଲିମ ଶେଷ ହୋଇଛେ। ଜିଲ୍ଲାର ସିମ୍ନା ଇଲାକାମାନଙ୍କେ ତଲାସୀ ଅଭିଯାନକେ ଜୋରଦାର କରାଯାଇଛେ। ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପ୍ରଚାର କାମ ଜୋରଦାର କରାଯାଇଛି। ନିର୍ବାଚନ ପ୍ରସ୍ତୁତି ବିଷୟ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍।
ଆମ ଜିଲ୍ଲାରେ ଏବେ 29 ଏପ୍ରିଲରୁ ଆମର ନମିନେସନ ଫାଇଲ ଆରମ୍ଭ ହେବ, ସେଥିପାଇଁ ଆମର ପ୍ରଶାସନିକ ତୟାରି ସବୁ ହୋଇସାରିଛି। ଏଥିରେ ଆପଣ ଦେଖନ୍ତୁ ଆମ ଜିଲ୍ଲାରେ ଟୋଟାଲ 948 ପୋଲିଂ ଷ୍ଟେସନ ଆମର ତିଆରି ହୋଇଛି। ସବୁ ଜାଗାରେ ବେସିକ ଇନ୍ଫ୍ରାଷ୍ଟ୍ରକ୍ଚର ଫାସିଲିଟିଜ୍ ଅଲରେଡି ଆମେ ଏନ୍ସ୍ୟୋର କରିସାରିଛୁ। ଆମର ଯେଉଁ ବିଏଲ୍ଓ ମାନେ ଅଛନ୍ତି, ବିଏଲ୍ଓ ଆଉ ବିଏଲ୍ଓ ସୁପରଭାଇଜର ମାନେ, ସେମାନେ ଘର ଘର ଯାଇକରି ଏବେ ଆୱେରନେସ୍ କ୍ୟାମ୍ପେନ୍ କରୁଛନ୍ତି ଇଲେକ୍ସନ ବିଷୟରେ। ଆଉ ଏ ଛଡ଼ା ସେମାନେ ଯେଉଁ ଆମର ପିଡବ୍ଲ୍ୟୁଡି ଭୋଟର ଆଉ 85+ ସୁପର ସିନିୟର ସିଟିଜେନ୍ ଯାହାଙ୍କ ପାଇଁ ହୋମ୍ ଭୋଟିଂର ଏଥିରେ ସୁବିଧା ଅଛି, ସେମାନଙ୍କୁ ସେ ଫର୍ମ 12D ଡିଷ୍ଟ୍ରିବ୍ୟୁସନ୍ ତାଙ୍କର ଏବେ ଚାଲିଛି। ଏ ଛଡ଼ା ଆମର ଯେଉଁ ପୋଲିଂ ପର୍ସନେଲ ଅଛନ୍ତି, ମାନେ ପ୍ରିସାଇଡିଂ ଅଫିସର, 5 ପୋଲିଂ ଅଫିସର୍ସ, ମାଇକ୍ରୋ ଅବଜରଭର୍ସ, ଏ ସମସ୍ତଙ୍କର ଆମର ଗୋଟେ ରାଉଣ୍ଡ ଟ୍ରେନିଂ ଆମର ସରିଯାଇଛି। ସେକେଣ୍ଡ ରାଉଣ୍ଡ ଟ୍ରେନିଂ ଆମର ଆଫ୍ଟର ନମିନେସନ ଆମର ଆଉ ହେବ। ଜନସାଧାରଣଙ୍କୁ ମୋର ଏ ଗୋଟେ ମେସେଜ ଯେଉଁ ଆଜି ପାଇଁ ଯେଉଁ ଇମ୍ପୋର୍ଟାଣ୍ଟ ଅଛି କି ଆମର 26 ତାରିଖରେ ଆମର ଲାଷ୍ଟ ଡେଟ୍ ଅଫ୍ ନ୍ୟୁ ଆପ୍ଲିକେସନ ଅଛି। ସେମାନେ ଏବେ ବି ଯଦି ତାଙ୍କର ନାଁ ପଞ୍ଜୀକୃତ ହୋଇନି ତ ସେମାନେ ଏବେ ବି ତାଙ୍କର ନାଁ ପଞ୍ଜୀକୃତ କରାନ୍ତୁ।
ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳଙ୍କର ଗୋଟିଏ ରିପୋର୍ଟ।
ସମ୍ବଲପୁର ଜିଲ୍ଲାରେ ଆସନ୍ତା ମେ 25 ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଲୋକସଭା ସହିତ ଜିଲ୍ଲାର 4ଟିଯାକ ବିଧାନସଭା ପାଇଁ ବିଜେପି, କଂଗ୍ରେସ ଓ ବିଜେଡି ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ହୋଇସାରିଥିବା ବେଳେ ଜୋରଦାର ପ୍ରଚାର କରାଯାଉଛି। ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପାଇଁ ଗୁଣମଣି ବିଶ୍ୱାଳ, ସମ୍ବଲପୁର।
ରାଜ୍ୟର 2 ନମ୍ଘର ଖେପ ଭୋଟ ଲାଗି ଆଜି ବିଜ୍ଞପ୍ତି ବାହାରବା ଋତୁରୁ ବରଗଡ଼ ଜିଲ୍ଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମୂଳ ହୋଇଛେ। ଆଜି ପହିଲା ଦିନ ବରଗଡ଼ ଲୋକସଭା ଆସନ ଲାଗି କଂଗ୍ରେସ ଦଳର ପ୍ରାର୍ଥୀ ସଞ୍ଜୟ ଭୋଇ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍। ସେନ୍ତା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂ, ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି କଂଗ୍ରେସ ପ୍ରାର୍ଥୀ କିଶୋର ଦଫାଦାର ଆର୍ ପଦମପୁର ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଟଙ୍କଧର ସାହୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍। ସେନ୍ତା ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନ ଲାଗି ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍ନ ତାଙ୍କର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍। ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡିର ଗହଲିଆପଦର ଗାଁର 353 ନମ୍ଘର ଜାତୀୟ ରାଜପଥନ ଆଜି ଗୋଟିଏ ସଡ଼କ ଦୁର୍ଘଟଣାଟି ଜଣେ ଶ୍ରମିକଙ୍କର ଜୀବନ ଯାଇଥିବା ବେଳେ ଆଉ 3 ଜଣ ଗୁରୁତର ଆହତ ହୋଇଛନ୍। ଆହତମାନଙ୍କୁ ନୂଆପଡ଼ା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା, ହେଲେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ରାୟପୁର ହସ୍କିଟାଲକୁ ପଠାଯାଇଛେ। ତରବୋଡ଼ରୁ ଗୋଟିଏ ଟ୍ରାକ୍ଟର ନୂଆପଡ଼ା ଯାଉଥିବା ବେଳେ ପଛଆଡ଼ୁ ଗୋଟିଏ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଆଜି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ। ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ପ୍ରସ୍ତାବ ଅନୁସାରେ 2000 ମସିହାରୁ ଫି ବଛର ଆଜିର ଦିନକେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ଭାବେ ପାଳନ କରାଯାଉଛି। କପିରାଇଟ୍, ଟ୍ରେଡ୍ମାର୍କ, ଡିଜାଇନ୍ ଆଉ ପେଟେଣ୍ଟ ବାଗିର ବୌଦ୍ଧିକ ସମ୍ପତ୍ତି ବାବଦେ ଲୋକର ଭିତରେ ସଚେତନତା ସୃଷ୍ଟି କରିବାରଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ରାଇଜେ ଜବର ଖରା ଜାରି ରହିଛେ। ଆଜି ରାଜ୍ୟର ସବୁନୁ ଅୟତ୍କା ତାତି ଅନୁଗୁଳନ 44.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ବୌଦ୍ଧନ 44.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ନୂଆପଡ଼ା ଆର୍ ବଲାଙ୍ଗୀରନ 44 ଡିଗ୍ରୀ ସେଲ୍ସିୟସ୍ ତାତି ରେକର୍ଡ କରାଯାଇଛି। ରାଜ୍ୟର 12 ଜାଗାର ଦିନର ତାତି 43 ଡିଗ୍ରୀରୁ ଅୟତ୍କା ରହିଥିଲା। ସେନ୍ତା ଟିଟିଲାଗଡ଼, ସମ୍ଭଲପୁର ଆର୍ ହୀରାକୁଦନ 43.6 ଡିଗ୍ରୀ ଲେଖା, ଝାରସୁଡ଼ାନ 43.5, ଭବାନୀପାଟନାନ 42.6, ସୁନ୍ଦରଗଡ଼, ରାଉରକେଲା ଆର୍ ସୋନପୁରନ 42.3 ଡିଗ୍ରୀ ଲେଖା ତାତି ରେକର୍ଡ କରାଯାଇଥିଲା। ଏତାର ସହିତ ଆଇବା 48 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ତାତି 2 ଡିଗ୍ରୀ ତକ୍ ବଢ଼ବାର ସମ୍ଭାବନା ରହିଛେ। 4-5 ଦିନ ତକ୍ ତାତି ଜାରି ରହିବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛେ। ଲୋକସଭା ନିର୍ବାଚନର ଦୁଇ ନମ୍ଘର କ୍ଷେପେ ଆଇଜ 88 ଆସନ୍ତି ହେଇଛେ ଭୋଟ୍। ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଆର୍ ଆସ୍କା ସଂସଦୀୟ କ୍ଷେତ୍ର ସହିତ 35 ବିଧାନସଭା ଆସନର ଭୋଟ୍ ଲାଗି ବାହାରିଲା ବିଜ୍ଞପ୍ତି। ନିର୍ବାଚନ ପ୍ରକ୍ରିୟାଥି ଭିଭିପାଟ୍ ଯାଞ୍ଚ ଆବେଦନକେ ଖାରଜ କଲେ ସୁପ୍ରିମକୋର୍ଟ। ଆଉର୍ ରାଇଜେ ଆଇବା 4 ଦିନ ତକ ଜାରି ରହିବା ତାତି, ସତର୍କ କଲା ପାଣିପାଗ ବିଭାଗ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।